ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ଦୁଇଦିନିଆ ଓଡ଼ିଶା ଗସ୍ତତି ଆସୁଛନ୍। ଏ ସମୟଥି ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଯିବାର ସହିତ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ତରଫୁ ହେବାର୍କେ ଥିବାର ଗୋଟିଏ ସ୍ୱାସ୍ଥ୍ୟ ଶିବିରଥି ଯୋଗ ଦେବେ। ଇତର ଛଡ଼ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାନ ଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗ ଦେବେ। ଆଇବାକାଲ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗୋଟିଏ ସାଧାରଣ କାର୍ଯ୍ୟକ୍ରମଥି ଯୋଗ ଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦୁହେଁ ମିଶିକରି କେତେଟା ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନା କରିବାର ସହିତ ଗୋଟିଏ ଜନସମାବେଶଥି ସମ୍ବୋଧନ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପିଏମ୍ ଭିଭିଆର୍ୱାଇ ଅଧୀନଥି ପାଖାପାଖି 2400 କୋଟି ଟଙ୍କାର ପ୍ରୋହାହନ ଟଙ୍କା ଦେବେ। ସାରା ଦେଶ ଏପତକ୍ ଏହି ଯୋଜନା ଅଧୀନଥି 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବା ଲାଗି ସାହାଯ୍ୟ ମିଳିପାରିଛି। ଯୋଜନା ଅଧୀନଥି ପହିଲା ଥର ଲାଗି କର୍ମଶକ୍ତିକୁ ଯାଉଥିବା କର୍ମଚାରୀମାନଙ୍କୁ 15,000 ଟଙ୍କା ତକ୍ ପ୍ରୋହାହନ ମିଳିବା। ଇନ ଜଣାଇ ଦିଆଯାଇପାରେ ଯେ ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନା ମୋଟ 49,446 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଭୁବନେଶ୍ୱର ନଥିବା ସିଆଇପିଇଟି ଆଉ ସିଟିଟିଏସ୍ ପରିଦର୍ଶନ କରିକରି ଛାତ୍ରଛାତ୍ରୀମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବ ଆଉ ବିକାଶ ଉପରେ ଜୋର୍ ଦେଇଛନ୍। ସେ ଅଧ୍ୟାପକ ଆଉ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିକରି ଯୁଆନ ପିଢ଼ିଙ୍କୁ ଚାକିରି ଖୋଜବାରୁ ଚାକିରି ବନାଉଥିବା ଉଦ୍ୟୋଗୀ ହେବା ଲାଗି ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷାକେ ନଜରଥି ରଖିକରି ରାଜ୍ୟପାଳ ଦୁହି ଅନୁଷ୍ଠାନ ବୈଦ୍ୟୁତିକ ଗାଡ଼ି ବ୍ୟବହାରକେ ତହକାବାର ଆଉ କ୍ୟାମ୍ପସ୍ନ ସୌର ପ୍ୟାନେଲ୍ ସ୍ଥାପନା କରିକରି ଅକ୍ଷୟ ଶକ୍ତି ବ୍ୟବହାରକେ ବଢ଼ାବା ଲାଗି ଆହ୍ୱାନ ଦେଇଥିଲେ। ରାଜ୍ୟର ଭିତରିଆ ଆଉ ସେବାନ ବଞ୍ଚିତ ଇଲାକାନ ମୋବାଇଲ୍ ସଂଯୋଗକେ ମଜବୁତ କରିବାର ଲକ୍ଷ୍ୟତି ଡିଜିଟାଲ ଭାରତ ନୀତି ଜରି 107 ନୂଆ ଜାଗାନ 4 ମୋବାଇଲ୍ ଟାୱାର ସ୍ଥାପନା କରାଯିବା। ଏଥିଲାଗି ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଆଉ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ 25 ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିକରି ଜଲ୍ଦି ଫି ଜାଗାନ 20 ବର୍ଗଫୁଟ ସରକାରୀ ଜମି ଉପଲବ୍ଧ କରିକରି ବିଏସ୍ଏନ୍ଏଲ୍ ପକ୍ଷ୍ୟାଥି ଏନ୍ଓସି ଦେବାରକେ ଅନୁରୋଧ କରିଛନ୍। ଏପତକ 294 ଜାଗା ଲାଗି ଏନ୍ଓସି ମିଳିସାରିଛେ ଆଉ କାମ ବିଲ୍ ମୂଲ ହୋଇଛେ। ଭାରତନେଟ୍ ପରିଯୋଜନା 3 ଫେଜ୍ ଅଧୀନଥି ଓଡ଼ିଶାର ଗାଁ ଇଲାକାକେ ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗାଇ ଦେବା ଲାଗି ଆଇବା 3 ବର୍ଷରେ ପାଖାପାଖି 40 କୋଟି ଟଙ୍କା ଖର୍ଚ୍ଚ କରାଯିବା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା ଆର୍ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କ କନ୍ୟା ପିତାଙ୍କର ଘରେ ମା' ପାର୍ବତୀଙ୍କ ସଙ୍ଗେ ବୈଦିକ ରୀତିନୀତି ସହିତ ବ୍ରାହ୍ମ ମୁହୂର୍ତ୍ତଥି ବିହାଘର ହୋଇଯାଇଛି। ଇତର ଛଡ଼ା ସହରର ବାଲିବନ୍ଧାର ସୋମନାଥ ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର କୋଶଳେଶ୍ୱର ବାବା, ମହାମାୟାଗୁଡ଼ିର ମହାକାଳେଶ୍ୱର ବାବା ଆର୍ ଦୁର୍ଗାପାଲିର ଗୁଡ଼େଶ୍ୱର ବାବାଙ୍କର ବିହାଘର ମା' ପାର୍ବତୀଙ୍କ ସାଙ୍ଗେ ହୋଇଯାଇଛି। ଗଲାରାତି ଦେବଦେବ ମହାଦେବ କନ୍ୟା ପିତାଙ୍କର ଘରକେ ବରାତି ଶୋଭାଯାତ୍ରାଥି ପହଞ୍ଚିଥିଲେ। ଶୋଭାଯାତ୍ରା ସମୟଥି ଶଙ୍ଖ, ଘଣ୍ଟ, ସମ୍ପର୍ଦ୍ଧା, ଦୁଲଦୁଲି ବଜା ସଙ୍ଗେ କଳାକାରମାନଙ୍କର ନାଚଗୀତଥି ସମ୍ବଲପୁର ସହର ଉତ୍ସବ ମୁଖର ହୋଇଥିଲା। ଇ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ। ଆଜି ହେଉଛି ବିଶ୍ୱ ସିକିଲ୍ ସେଲ୍ ଦିବସ। ଆନ୍ତର୍ଜାତିକ ସ୍ତରଥି ଗ୍ଲୋବାଲ୍ ଆଲାଏନ୍ସ ଅଫ୍ ସିକିଲ୍ ସେଲ୍ ଡିଜିଜ୍ ଅର୍ଗାନାଇଜେସନ୍ ତରଫୁ ଏ ରୋଗର ସଚେତନତା ଲାଗି ଫି ବଛର ଜୁନ୍ 19 ଦିନ ଏ ଦିବସ ପାଳନ କରାଯାଇସି। ବିଶ୍ୱ ସିକିଲ୍ ସେଲ୍ ଦିବସର ଏ ବଛରର ବାର୍ତ୍ତା ହେଉଛେ ବଞ୍ଚବାର ଲାଗି ବ୍ୟବଧାନକେ କମ୍ କରବାର, ସିକିଲ୍ ସେଲ୍ ରୋଗଥି ସମାନତା। ସିକିଲ୍ ସେଲ୍ ଗୋଟେ ଏନ୍ତା ରୋଗାଏ ଯେନ୍ଟା ମା' ବାପାଙ୍କନୁ ଛୁଆମାନଙ୍କୁ ସଂକ୍ରମିତ ହେସି। ଏଥି ଲାଲ ରକ୍ତକଣିକା ଅମ୍ଳଜାନ ନଲିକେ ପ୍ରଭାବିତ କରସି। ଦିହେ କୋଷମାନେ ଗୋଲ ଆର୍ ନରମ ହୋଇଥିବାର ବେଳେ ସେମାନଙ୍କୁ ସିକିଲ୍ ସେଲ୍ ଦ୍ୱିତୀୟ ଜହ୍ନବାଗୀର ଆକାରଥି ବଦଳେଇ ଦେସି। ଆଇବା ବର୍ଷ ସମିଆଥି ବନ୍ୟାର ମୁକାବିଲା ଲାଗି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାଥି ଗୋଟିଏ ଟେବୁଲ୍ ଟପ୍ ଅଭ୍ୟାସ ହୋଇଯାଇଛି। ଜିଲ୍ଲାର ସବୁ ବିଭାଗ ଭାଗ ନେଇକରି ବନ୍ୟା ସମିଆଥି ମାନବ ସମ୍ବଳ, ଯନ୍ତ୍ରପାତି ଆଉ ଉଦ୍ଧାର ସାମଗ୍ରୀ ବାବଦେ ପ୍ରସ୍ତୁତି ଉପସ୍ଥାପନା କରିଥିଲେ। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀ ପ୍ରଭାବଥି ଭିନ୍ ଭିନ୍ ଜିଲ୍ଲାନ ବର୍ଷାର ସମ୍ଭାବନା ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେଡ଼େ ଏବେ 3 ଦିନ ତକ୍ ଜବର ଖରା ଲାଗି କେନ୍ଦ୍ର ତରଫୁ 14 ଜିଲ୍ଲାକେ ସତର୍କ କରାଯାଇଛି। এছিন আঞ্চলিক খবর ইন সেসলা আরবলর আঞ্চলিক খবর শুনিপারবে রাতে 7:02 থি জুহার।